ଶୁଣିବା ଭକ୍ତକବି ମଧୁସୂଦନ ରାଓଙ୍କ ପ୍ରବନ୍ଧ ଅନନ୍ତ ଆମ୍ଭମାନଙ୍କର ଆଦର୍ଶ। ଏହି ସୃଷ୍ଟି କେମନ୍ତ ବୈଚିତ୍ର୍ୟମୟୀ ଏବଂ ଶୋଭାବିଳାସିନୀ। ବିଶ୍ୱର ଚୈତାଙ୍କର ଅଭ୍ରାନ୍ତ ଅବିଶ୍ରାନ୍ତ ଅନତିକ୍ରମଣୀୟ ନିୟମ ନିଚୟର ଏହା କେମନ୍ତ ଉପଯୁକ୍ତ ଲୀଳାଭୂମି। ଅନନ୍ତ ଗଗନରେ ଗ୍ରହ ତାରା ନକ୍ଷତ୍ର ଦଳ କିରଣରାଶି ବର୍ଷଣ କରି କିପରି ଅମୟ ବଳ ସହକାରେ ବିଚରଣ କରୁଛନ୍ତି। ମେଘ ଦେହରେ ସୌଦାମିନୀ ଖେଳୁଅଛି, ପାଷାଣମୟ ପର୍ବତ ରାଜି ଅଭ୍ରଭେଦୀ ମସ୍ତକ ଉତ୍ତୋଳନ କରିଛନ୍ତି। ପବନ ବହୁଅଛି, ଜଳରାଶି ପ୍ରବାହିତ ହେଉଅଛି, ପୁଷ୍ପ ଫଳାଭରଣା ଶ୍ୟାମ ଛବି ଉଦ୍ଭିଦ ଲକ୍ଷ୍ମୀ ଜଗତର ବକ୍ଷକୁ ଶୋଭିତ କରୁଅଛି। ପଶୁପକ୍ଷୀ କୀଟ ପ୍ରଭୃତି ଜୀବମଣ୍ଡଳୀ ଜୀବନ ସାଗରରେ ନିତ୍ୟ ସନ୍ତରଣ କରି ସଂସାରକୁ ଚଞ୍ଚଳ ବିଚିତ୍ର ଏବଂ କୋଳାହଳପୂର୍ଣ୍ଣ କରୁଅଛନ୍ତି। ମନୁଷ୍ୟ ବିସ୍ମୟ ସ୍ତମ୍ଭିତ ହୃଦୟରେ ଏହି ଭୌତିକ ବିଶ୍ୱରାଜ୍ୟର ଅଦ୍ଭୁତ ଲୀଳା ସନ୍ଦର୍ଶନ କରି ଗଭୀର ଚିନ୍ତାରେ ମଗ୍ନ ହେଉଅଛି। ଆକର୍ଷଣ ତଡ଼ିତ ଆଲୋକ ଉତ୍ତାପ ଜୀବନୀ ଶକ୍ତି ପ୍ରଭୃତିର କାର୍ଯ୍ୟରେ ବିଧାତାଙ୍କର ମଙ୍ଗଳମୟୀ ଇଚ୍ଛା ଓ ଜ୍ଞାନପୂର୍ଣ୍ଣ ବିଧାନ ଦେଖି ମୋହିତ ହେଉଅଛି। ଆଶ୍ଚର୍ଯ୍ୟାଭିଭୂତ ମନୁଷ୍ୟ ନିଜେ ସୃଷ୍ଟିର ତାବତୀୟ ପଦାର୍ଥ ମଧ୍ୟରେ ସର୍ବାପେକ୍ଷା ଅଧିକ ଆଶ୍ଚ୍ୟୁତ୍ପାଦକ ଅଟେ। ଜଗତର ଚତୁର୍ଦ୍ଦିଗରେ ଯାହା ତାହା ଦେଖୁଅଛି, ତତ୍ ସମୁଦାୟର ଶ୍ରେଷ୍ଠ ଉପାଦାନ ମନୁଷ୍ୟଠାରେ ରହିଅଛି। କେବଳ ଭୌତିକ ଜଗତ ସୃଜିଥିଲେ ସୃଷ୍ଟିର କାର୍ଯ୍ୟ ପୂର୍ଣ୍ଣ ହୁଅନ୍ତା ନାହିଁ। ମନୁଷ୍ୟର ଆବିର୍ଭାବରେ ନରନାରୀର ସୃଷ୍ଟି ଦ୍ୱାରା ଜଗତର ପୂର୍ଣ୍ଣତା ସମ୍ପାଦିତ ହେଉଛି। ମନୁଷ୍ୟ ପ୍ରକୃତି କେମନ୍ତ ବୈଚିତ୍ର୍ୟମୟୀ। ତହିଁରେ ଆଶା ଆକାଂକ୍ଷା ପ୍ରୀତି ଇଚ୍ଛା ବୁଦ୍ଧି ବିବେକ ବିଶ୍ୱାସ ପ୍ରଭୃତି ବିଭିନ୍ନ ବୃତ୍ତିର ସମାବେଶ ହୋଇଛି। ପୁଣି ସେହିସବୁ ବୃତ୍ତିର କାର୍ଯ୍ୟକ୍ଷେତ୍ର କେମନ୍ତ ଅସୀମ। ମନୁଷ୍ୟର ବୃତ୍ତିମାନଙ୍କର ଚରିତାର୍ଥତା ସମ୍ପାଦନ ନିମିତ୍ତ ତାହାର ପୂର୍ଣ୍ଣ ବିକାଶ ନିମିତ୍ତ ଅନନ୍ତ ବିଶ୍ୱ ଓ ଅନନ୍ତକାଳ ପ୍ରସାରିତ ରହିଅଛି। ଆହା, କ୍ଷୁଦ୍ର ମନୁଷ୍ୟର କ୍ଷୁଦ୍ର ପ୍ରାଣ ମଧ୍ୟରେ କିପରି ଅସୀମ ଆକାଂକ୍ଷା, କିପରି ଅନନ୍ତ ଜୀବନ ନିବଦ୍ଧ ରହିଛି। ଏ କଥା ଭାବିଲେ କାହାର ହୃଦୟ ଗମ୍ଭୀର ବିସ୍ମୟରେ ମଗ୍ନ ନ ହେବ। ମନୁଷ୍ୟ ହୃଦୟ ସଂସାରର କ୍ଷୁଦ୍ର ବିଷୟ ମଧ୍ୟରେ କଦାପି ପରିତୃପ୍ତ ହୋଇନପାରେ, ତାହା ମହାନ ଏବଂ ଅନନ୍ତ ନିମିତ୍ତ ନିତ୍ୟ ପିପାସିତ ରହିଛି। ତତ୍ତ୍ୱଦର୍ଶୀ ପୂର୍ବତନ ଆର୍ଯ୍ୟ ଋଷିମାନେ ମାନବ ପ୍ରକୃତିର ଏହି ନିଗୁଢ଼ ଆକାଂକ୍ଷାର ଅର୍ଥ ହୃଦୟଙ୍ଗମ କରି ଏହି ଚିରସ୍ମରଣୀୟ ଗମ୍ଭୀର ବାକ୍ୟଗୁଡ଼ିକ ଉଚ୍ଚାରଣ କରିଥିଲେ, ଯୋ ବୈଭୂମହା ତତ୍ ସୁଖମ ନାଳପେ ସୁଖମସ୍ତି। ଯାହା ଭୂମା ବା ମହାନ ତାହା ହିଁ ସୁଖ, କ୍ଷୁଦ୍ରରେ ସୁଖ ନାହିଁ। ମନୁଷ୍ୟର ଏହି ଅନନ୍ତ ପିପାସାକୁ ଏହି ସୁମହାନ ଆଦର୍ଶକୁ ଖର୍ବ ବା ବିକୃତ କରି କେବଳ ସାଂସାରିକ କ୍ଷୁଦ୍ରତା ମଧ୍ୟରେ ନିୟତ ବାସ କରିବା ମନୁଷ୍ୟ ପ୍ରକୃତି ପକ୍ଷରେ ଅତ୍ୟନ୍ତ ଅହିତକର ଅଟେ। ଯାହାର ମନ ଯେଡ଼େ ତାହାର ପ୍ରଭୁ ତେଡ଼େ। ଯାହାର ଆଦର୍ଶ ଯେତେ ପରିମାଣର ବୃହତ୍, ଯାହାର ହୃଦୟ ଯେତେ ପରିମାଣର ଉଦାର ଏବଂ ପ୍ରଶସ୍ତ, ତାହାର ଜୀବନ ସେହି ପରିମାଣରେ ଧନ୍ୟ ଓ ସାର୍ଥକ। ସୃଷ୍ଟିର ସାରା ଜଗତର ସର୍ବଶ୍ରେଷ୍ଠ ଭୂଷଣ ହେ ନରନାରୀ, କାହିଁକି କ୍ଷୁଦ୍ର ସଂସାରର ପଣ୍ୟଶାଳାରେ ନିଜର ମହାମୂଲ୍ୟ ଦେବଦୁର୍ଲଭ ଆଧ୍ୟାତ୍ମିକ ସମ୍ପଦକୁ ବିକ୍ରୟ କରୁଅଛ? କାହିଁକି ଅସତ୍ୟ କୁଜ୍ଝଟିକା ମଧ୍ୟରେ ପଡ଼ି ବିପଥଗାମୀ ହେଉଛ? କାହିଁକି ଅନ୍ୟାୟ ଓ ଅପ୍ରେମ ରୂପ ନିରାନନ୍ଦ ଅନ୍ଧକୂପ ଓ ବନ୍ଧ ତଡ଼ାଗ ମଧ୍ୟରେ ଆତ୍ମାକୁ ସଂକୀର୍ଣ୍ଣ ଓ ସଙ୍କୁଚିତ କରୁଅଛ? କାହିଁକି ପାପ କଳୁଷ କଳାପ ଦ୍ୱାରା ଶୁଭ୍ର ପରି ଶୁଦ୍ଧ ହୃଦୟକୁ କଳଙ୍କିତ କରୁଅଛ? ଅନନ୍ତ ଆଶ୍ରୟ ପରିତ୍ୟାଗ କରି ଅନନ୍ତ ନିର୍ଦ୍ଦିଷ୍ଟ ଧ୍ରୁବ ଓ ବିପୁଳ ଧର୍ମଭୂମିକୁ ଛାଡ଼ି କେହି କଦାପି ଜୀବନର ପ୍ରକୃତ ଉଦ୍ଦେଶ୍ୟ ସାଧନ କରିପାରିବେ ନାହିଁ। ଦେବ ସମ୍ପଦର ଅଧିକାରୀ ଦେବପ୍ରସାଦ ଚିହ୍ନିତ ପରସ୍ପର ସହାୟ ହେ ମନୁଷ୍ୟ, ନିଜ ଜୀବନର ମହାନ ଉଦ୍ଦେଶ୍ୟକୁ ହୃଦୟଙ୍ଗମ କର। ନିର୍ଝରିଣୀ ଯେପରି ତ ତମୋମୟ ଗୁହାର ପାଷାଣ ପ୍ରାଚୀର ଭଗ୍ନ କରି ନିଜ ଦୟା ପ୍ରବାହ ଦ୍ୱାରା ଜଗତକୁ ପ୍ଲାବିତ କରି ଅନନ୍ତ ସାଗର ସଙ୍ଗରେ ସମ୍ମିଳିତ ହୁଏ। ସେହିପରି ସର୍ବପ୍ରକାର କ୍ଷୁଦ୍ରତା ପରିହାର କରି ଜଗତକୁ ପ୍ରୀତି ଜଳରେ ପ୍ଲାବିତ କରି ମହୋଲ୍ଲାସରେ ଅନନ୍ତ ଆଡ଼କୁ ପ୍ରଭାବିତ ହୁଅ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଭକ୍ତ କବି ମଧୁସୂଦନ ରାଓଙ୍କର ପ୍ରବନ୍ଧ ଅନନ୍ତ ଆମମାନଙ୍କର ଆଦର୍ଶ। ମଧୁସୂଦନ ରାଓ ଓଡ଼ିଆ ସାହିତ୍ୟରେ ନବଯୁଗର ଅନ୍ୟତମ ପ୍ରବର୍ତ୍ତକ ଭାବରେ ସ୍ୱୀକୃତ ଓ ସମ୍ମାନିତ। ବିଶେଷତଃ ଓଡ଼ିଆ ଗୀତି କବିତା ଓ ପ୍ରବନ୍ଧ ରଚନା କ୍ଷେତ୍ରରେ ତାଙ୍କର କୃତିତ୍ୱ ଅତୀବ ଗୁରୁତ୍ୱପୂର୍ଣ୍ଣ। ମଧୁସୂଦନ ରାଓ ପୁରୀ ସହରରେ 1853 ମସିହାରେ ଭୂମିଷ୍ଠ ହୋଇଥିଲେ। ଶୈଶବରୁ ସେ ଥିଲେ ଧର୍ମପ୍ରାଣ ଓ ଈଶ୍ୱର ବିଶ୍ୱାସୀ। କଲେଜରେ ଛାତ୍ର ଥିବା ସମୟରେ ସେ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ। ଉଚ୍ଚଶିକ୍ଷା ପରେ ସେ ଶିକ୍ଷକତାକୁ ଆପଣାର ବୃତ୍ତି ଭାବେ ଗ୍ରହଣ କରିଥିଲେ। ଆମରଣ ସେ ନିଜକୁ ଓଡ଼ିଶାର ଶିକ୍ଷାର ପ୍ରସାର ଓ ଧର୍ମ ପ୍ରଚାରରେ ନିୟୋଜିତ କରି ରଖିଥିଲେ। ଓଡ଼ିଶାର ସ୍କୁଲ ବିଭାଗର ଇନ୍ସପେକ୍ଟର ଭାବେ 1909 ମସିହାରେ ସେ ଅବସର ଗ୍ରହଣ କରିଥିଲେ। ଏହାର 3 ବର୍ଷ ପରେ ଅର୍ଥାତ 1912 ମସିହାରେ ସେ କଟକରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଓଡ଼ିଶାର ପାରମ୍ପରିକ ଗୀତିକାବ୍ୟ ରୀତିକୁ ପରିହାର କରି ସେ ଇଂରାଜୀ ଗୀତି କବିତାର ଆଦର୍ଶରେ ଓଡ଼ିଆରେ ବହୁ ସମ୍ବୋଧ ଗୀତିକା, ଚତୁର୍ଦ୍ଦଶ ପଦୀ କବିତା, ଶୋକ ଗୀତିକା ପ୍ରଭୃତି ରଚନା କରି ଏକ ନୂତନ ଧାରା ସୃଷ୍ଟି କରିଥିଲେ। ତାହାଙ୍କ ଉଦ୍ୟମରେ ହିଁ ବିଗତ ଶତାବ୍ଦୀର ଶେଷ ଭାଗରେ ଓଡ଼ିଆରେ ପାଠ୍ୟପୁସ୍ତକର ଅଭାବ ବହୁ ପରିମାଣରେ ଦୂରୀଭୂତ ହୋଇଥିଲା। ଏ ଦୃଷ୍ଟିରୁ ତାଙ୍କର ରଚିତ ବର୍ଣ୍ଣବୋଧ, ସାହିତ୍ୟ କୁସୁମ, ସାହିତ୍ୟ ପ୍ରସଙ୍ଗ ପ୍ରଭୃତି ପୁସ୍ତକର ମହତ୍ଵ ସ୍ୱୀକାର୍ଯ୍ୟ। ସାହିତ୍ୟ ପ୍ରସଙ୍ଗ ପୁସ୍ତକ 2ଟିରେ ସନ୍ନିବିତ ପ୍ରବନ୍ଧଗୁଡ଼ିକ ଓଡ଼ିଆରେ ଏକ ନୂତନ ଗଦ୍ୟ ରୀତିର ପ୍ରବର୍ତ୍ତନ କରିଥିଲା। ମାର୍ଜିତ ସାଧୁ ଶବ୍ଦର ବହୁଳ ଭାଷାରେ ରଚିତ ତାହାଙ୍କର ପ୍ରବନ୍ଧଗୁଡ଼ିକ ଯେପରି ଗୁରୁଗମ୍ଭୀର, ସେହିପରି ଶିକ୍ଷାପ୍ରଦ ଓ ସୁରୁଚି ସମ୍ପନ୍ନ। ଅନନ୍ତ ହିଁ ଆମମାନଙ୍କର ଆଦର୍ଶ ହେବା ଉଚିତ। ଭକ୍ତକବି ମଧୁସୂଦନ ରାଓଙ୍କର ଏହି ପ୍ରବନ୍ଧଟି ଆମମାନଙ୍କୁ ଏହି ଶିକ୍ଷା ଦିଏ, ସବୁବେଳେ ଅନନ୍ତଙ୍କର ଅନୁଗାମୀ ହେବାକୁ।